ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଡ଼ାନ୍ ଯୋଜନାର ସଫଳତା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆନ୍ତର୍ଜାତୀୟ ବିମାନ ପରିବହନ ସଂଘର 81ତମ ସାଧାରଣ ବାର୍ଷିକ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ଭାରତ ଓ ପାରାଗୁଏ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ନେଇ ହେଲା ନିଷ୍ପତ୍ତି। ପ୍ୟାରିସ୍ଠାରେ ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ବୈଠକରେ ଆସନ୍ତାକାଲି ଯୋଗଦେବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆସାମରେ ବନ୍ୟା ପରିସ୍ଥିତି ଗୁରୁତର, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ଏବଂ ଆଇପିଏଲ୍ T20 କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱ ବିମାନ ପରିବହନ ଶିଳ୍ପ କ୍ଷେତ୍ରରେ ଭାରତର ବେସାମରିକ ଉଡ଼ାଣ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏ କ୍ଷେତ୍ରରେ ଭାରତ ଆଜି ଆତ୍ମନିର୍ଭରଶୀଳତା ପ୍ରତିପାଦିତ କରିପାରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA ର 81ତମ ବାର୍ଷିକ ସାଧାରଣ ବୈଠକରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ବିଶ୍ୱ ମହାକାଶ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ଆଜି ନେତୃତ୍ୱ ନେଇପାରିଛି। ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଡ଼ାନ୍ ଯୋଜନାର ସଫଳତା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଶ୍ରୀ ମୋଦି କହିଛନ୍ତି। ସମ୍ପ୍ରତି ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ଘରୋଇ ବେସାମରିକ ବିମାନ ଚଳାଚଳ ବଜାର ରହିଛି ବୋଲି ସେ ସୂଚନା ଦେଇଛନ୍ତି। ବିଶ୍ୱ ବେସାମରିକ ବିମାନ ଚଳାଚଳ ଇକୋସିଷ୍ଟମ୍ କ୍ଷେତ୍ରରେ ଭାରତରେ କେବଳ ଏକ ବୃହତ୍ ବଜାର ରହିଛି ତାହା ନୁହେଁ, ବରଂ ଭାରତ ସମାବେଶୀ ବିକାଶ, ନବସୃଜନ ଏବଂ ନେତୃତ୍ୱର ପ୍ରତୀକ ହୋଇପାରିଛି।
आज का भारत पहले से कहीं ज्यादा आत्मविश्वास से भरा हुआ है। ग्लोबल एविएशन इकोसिस्टम में हम न केवल एक विशाल मार्केट है, बल्कि पॉलिसी लीडरशिप, इनोवेशन और इंक्लूसिव डेवलपमेंट के प्रतीक भी है।
ଏହି ଅବସରରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି, ଆସନ୍ତା 5 ବର୍ଷ ମଧ୍ୟରେ ଦେଶରେ ଅଧିକ 50 ବିମାନ ବନ୍ଦରର ବିକାଶ ଲାଗି ସରକାର ପ୍ରତିବଦ୍ଧ। 2014 ମସିହା ବେଳକୁ ଦେଶରେ ମାତ୍ର 74 ବିମାନ ବନ୍ଦର ରହିଥିବାବେଳେ ଏବେ ଏହାର ସଂଖ୍ୟା 33 ଅନ୍ତର୍ଜାତୀୟ ବିମାନ ବନ୍ଦର ସହ 162 ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA ର କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ଏହା ଉଦ୍ଯାପିତ ହେବ। ସୂଚନାଯୋଗ୍ୟ, IATA ର ଶେଷ ବାର୍ଷିକ ସାଧାରଣ ବୈଠକ 42 ବର୍ଷ ପୂର୍ବରୁ ଗତ 1983 ମସିହାରେ ଅନୁଷ୍ଠିତ ହୋଇଥିଲା। ଭାରତ ଏବଂ ପାରାଗୁଏ ସ୍ୱଚ୍ଛ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଜୈବ ଇନ୍ଧନ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ପାଲାସିଓସ୍ଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ବେଳେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାଇବର ଅପରାଧ, ଯୋଜନାବଦ୍ଧ ଅପରାଧ ଏବଂ ନିଶା ଚୋରାଚାଲାଣ ଆଦି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଉଭୟ ରାଷ୍ଟ୍ର ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସନ୍ତାସବାଦ ବିରୋଧରେ ଉଭୟ ରାଷ୍ଟ୍ର ମିଳିତ ଭାବେ ସଂଗ୍ରାମ କରିବେ। ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, କୃଷି, ପ୍ରତିରକ୍ଷା, ରେଳବାଇ ଏବଂ ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି।
हम साझी समृद्धि का मार्ग प्रशस्त करेंगे। एक्सेंसी हमारे पास आर्थिक सहयोग सहित डिजिटल टेक्नोलॉजी, क्रिटिकल मिनरल्स, ऊर्जा, कृषि, स्वास्थ्य, डिफेंस, रेलवे तथा स्पेस जैसे क्षेत्रों में सहयोग के नए अवसर है। एक्सेंसी आतंकवाद के खिलाफ लड़ाई में भारत और पैराग्वे कंधे से कंधा मिलाकर खड़े हैं।
ପୂର୍ବରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାରାଗୁଏ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବା ନେଇ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି। ଭାରତ ଏବଂ ପାରାଗୁଏ ମଧ୍ୟରେ ମିଳିତ କମିଶନ ପ୍ରକ୍ରିୟା ସ୍ଥାପନ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶ୍ରୀ ପାଲାସିଓସ୍ ଭାରତକୁ 3-ଦିନିଆ ଗସ୍ତରେ ଆସିଛନ୍ତି। ସେ ଆଜି ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପାରାଗୁଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପେନା ପାରାଗୁଏ ପ୍ରତ୍ୟାବର୍ତ୍ତନ ପୂର୍ବରୁ ମୁମ୍ବାଇ ଗସ୍ତ କରିବେ। ମୁମ୍ବାଇରେ ରାଜନୈତିକ ନେତାଙ୍କ ସମେତ ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରତିନିଧିମାନଙ୍କ ସହ ସେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ପ୍ୟାରିସ୍ଠାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଭାରତୀୟ ବଜାରରେ ଭବିଷ୍ୟ ବିନିଯୋଗ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଦ୍ୟୁତ୍ ଚାଳିତ ଯାନ ଏବଂ ନବୀକରଣ ଶକ୍ତି କ୍ଷେତ୍ରରେ ବିନିଯୋଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ଗୋୟଲ ଫ୍ରାନ୍ସକୁ ତିନିଦିନିଆ ଗସ୍ତରେ ଯାଇ ଆସନ୍ତାକାଲି ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହି ତିନିଦିନିଆ ଗସ୍ତକାଳରେ ଶ୍ରୀ ଗୋୟଲ ଅର୍ଥ ଓ ଶିଳ୍ପ ମନ୍ତ୍ରୀ ଏରିକ୍ ଲୋମ୍ବାର୍ଡ ଏବଂ ଫ୍ରାନ୍ସର ବାଣିଜ୍ୟ ମନ୍ତ୍ରୀ ଲରେଣ୍ଟ ସେଣ୍ଟ ମାର୍ଟିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଫ୍ରାନ୍ସ ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବାଣିଜ୍ୟ ଓ ବିନିଯୋଗ ସହଯୋଗ କ୍ଷେତ୍ରକୁ ବ୍ୟାପକ କରିବା କ୍ଷେତ୍ରରେ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯିବ। ଭାରତ ଫ୍ରାନ୍ସ ବ୍ୟବସାୟିକ ଗୋଲ୍ ଟେବୁଲ୍ ଏବଂ ଭାରତ ଫ୍ରାନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଠକରେ ଉଭୟ ଦେଶର ଶିଳ୍ପ ଅଂଶୀଦାରମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆସାମରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି। 17 ଜିଲ୍ଲାରେ 758 ଗ୍ରାମର ପ୍ରାୟ 4,00,000 ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିପରି ପ୍ରାୟ 3,500 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ 52 ରିଲିଫ୍ ଶିବିର ଏବଂ 103 ରିଲିଫ୍ ବଣ୍ଟନ କେନ୍ଦ୍ର ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ସେହିପରି ଏସ୍ଡିଆର୍ଏଫ୍ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଲକ୍ଷ୍ମୀପୁର ଜିଲ୍ଲା ଗସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀ ବିଶ୍ୱଶର୍ମା ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରତି ଦେଇଛନ୍ତି। ଲକ୍ଷ୍ମୀପୁରଠାରେ ରାଙ୍ଗାନାଡ଼ି ପାୱାର ପ୍ଲାଣ୍ଟର ନିପ୍କୋ ଅଧିକାରୀମାନଙ୍କ ସହ ଆଲୋଚନା କରି ଶ୍ରୀ ବିଶ୍ୱଶର୍ମା ବନ୍ୟା କ୍ଷୟକ୍ଷତିର ଆକଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଭାରତର କୋଇଲା ଉତ୍ପାଦନ ଏବଂ ପ୍ରେରଣର ଗତବର୍ଷ ତୁଳନାରେ ଚଳିତ ମଇ ମାସରେ ମନ୍ଥର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଦେଶରେ ମୋଟାମୋଟି କୋଇଲା ଉତ୍ପାଦନ ଚଳିତ ମଇ ମାସ ମଧ୍ୟରେ 86.24 ମେଟ୍ରିକ୍ ଟନ୍ ରହିଛି, ଯାହାକି ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ 83.96 ମେଟ୍ରିକ୍ ଟନ୍ ରହିଥିଲା। ଗତ ମାସରେ ବାଣିଜ୍ୟିକ ଖଣିଗୁଡ଼ିକରୁ କୋଇଲା ଉତ୍ପାଦନ 16.93 ମେଟ୍ରିକ୍ ଟନ୍ ଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ 13.83 ମେଟ୍ରିକ୍ ଟନ୍ ଥିଲା। ଇତିମଧ୍ୟରେ ମଇ 31 ତାରିଖ ସୁଦ୍ଧା କୋଇଲା କମ୍ପାନୀଗୁଡ଼ିକରେ କୋଇଲା ଗଚ୍ଛିତ ପରିମାଣରେ 29.18% ବୃଦ୍ଧି ଘଟି 122.69 ମେଟ୍ରିକ୍ ଟନ୍ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ 94.98 ମେଟ୍ରିକ୍ ଟନ୍ ରହିଥିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି କହିଛନ୍ତି, ଦେଶର କୃଷକମାନଙ୍କ ସମୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ନିରାପତ୍ତା ବଜାୟ ରଖିବାକୁ କେନ୍ଦ୍ର ସରକାର ଦୃଢ଼ ପ୍ରତିଶ୍ରତିବଦ୍ଧ। ବିହାରର ମୋତିହାରୀସ୍ଥିତ ପିପାରାକୋଟ୍ କୃଷି ବିଜ୍ଞାନ କେନ୍ଦ୍ରଠାରେ ଚାଲିଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ ଯୋଗଦେଇ କହିଛନ୍ତି, ଏହି ଅଭିଯାନ ପଞ୍ଚମ ଦିନରେ ପହଞ୍ଚିଛି। ଅଭିଯାନର ମୂଳ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତି ନିକଟରୁ ଅବଗତ କରାଇବା। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କ ସହାୟତାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଜମିର ମାନ ସମ୍ପର୍କରେ ସୂଚନା ଏବଂ ମୃତ୍ତିକାର ଉର୍ବରତା ନେଇ ପରୀକ୍ଷା କରାଇବା ଉପରେ ବିଶେଷ ଧ୍ୟାନ ଦିଆଯିବା ଉପରେ ଶ୍ରୀ ଚୌହାନ ଗୁରୁତ୍ୱ ପ୍ରଦାନ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ବାଣିଜ୍ୟରେ ଅସୁରକ୍ଷିତ ପରିସ୍ଥିତିରୁ ଗ୍ରାହକମାନଙ୍କୁ ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଖାଉଟି ଆଇନ ଅଧିକାର ଏବଂ ସୁରକ୍ଷା କର୍ମୀ ତଥା ବିଶେଷଜ୍ଞ ପୁଷ୍ପା ଗରିମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ 0111-234-210-50 ଓ 0111-233-144 ନମ୍ଘରକୁ ଡାଏଲ କରିବାକୁ ହେବ। ଆଇପିଏଲ୍ କ୍ରିକେଟ୍ 2025 ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟ ହୋଇ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଡ଼ାନ୍ ଯୋଜନାର ସଫଳତା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆନ୍ତର୍ଜାତୀୟ ବିମାନ ପରିବହନ ସଂଘର 81ତମ ସାଧାରଣ ବାର୍ଷିକ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ଭାରତ ଓ ପାରାଗୁଏ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ନେଇ ହେଲା ନିଷ୍ପତ୍ତି। ପ୍ୟାରିସ୍ଠାରେ ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ବୈଠକରେ ଆସନ୍ତାକାଲି ଯୋଗଦେବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆସାମରେ ବନ୍ୟା ପରିସ୍ଥିତି ଗୁରୁତର, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ଏବଂ ଆଇପିଏଲ୍ ଟି ଟ୍ୱେଣ୍ଟି କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।